ଶିବ ବିବାହର ତୃତୀୟ ଭାଗ। ଗୀତ ରଚନା ଅଲେଖ ଚନ୍ଦ୍ର ପତି କେଶେ ବାହାଲ, ପ୍ରଯୋଜନା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗୌନ୍ତିଆ, ସଙ୍ଗୀତ ପଙ୍କଜ ରାଜ।
ଦେବାଧି ଦେବ ମହାଦେବଙ୍କ ପାଇଣ ମୁହିଆ ଦେଶ, କନ୍ୟା ପାର୍ବତୀ ପାଇଁ ଆସିଛି ମୁହି ତୁମରି ପାସ। ଶୁଣି ରାଜନ ହରସ ହେଲେ ହରସ ରାଜପୁରୀ, ପାର୍ବତୀ ମୁକେ ପୂର୍ଣ୍ଣିମା ଚାନ୍ଦ ହୃଦେ ଆନନ୍ଦ ଭରି। ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଦିନ ଲଗ୍ନ ହୋଇଲ ସ୍ଥିର, ଆନନ୍ଦେ ମୁନି ଗମନ କଲେ ସେ କୈଳାସ ପୁର। ସମ୍ମୁଖେ ମିଳିଲେ ନାରଦ ମୁନି, ପାଦେ ନ ମୀଣ କହିଲେ ଦେବ ଆଣିଛି ଲଗ୍ନ ଘେନି। ଶୁଣିଣ ସଦା ଶିବ ହରସ କହିଲେ ମୁନି ବର, ନିମନ୍ତ୍ରଣ ପତ୍ର ଘେଣିଣ ଚଳିଲେ ତିନି ପୁର। ଶମ୍ଭୁ ଆଦେଶ ପାଇଣ ଖରେ ନାରଦ କଲେ ଗମନ, ପୁରୀ କରିଲେ ନିମନ୍ତ୍ରଣ। ପ୍ରବେଶ ସର୍ବେ ହରସ ହୋଇ, ଉପହାର ସଙ୍ଗେ ଧରିଣ ମିଳିଲେ କୈଳାସ ଭୂଇ। ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଚନ୍ଦ୍ର କୁବେର ବରୁଣ ପବନ, ଯକ୍ଷ ନର ସୁର ନାଗ ଗନ୍ଧର୍ବ କିନର ଚାରଣ। ଶ୍ୱେତ ବୃଷଭ ବାହନେ ବାବା ଆରୋହୀ କଲେ ଗମନ, ନନ୍ଦୀ ଭୃଙ୍ଗୀ ମହାକାଳ ଭୈରବ ଭୂତ ପ୍ରେତ ଗଣ। ଚମକେ ତିନି ପୁର, ଶଙ୍ଖ ତୁରି ନିଶାଣ ଦୁନ୍ଦୁଭି କମ୍ପେ କୈଳାସ ଶିଖର। ଅପୂର୍ବ ବେଶ ହୋଇ ଦୁଜଟି କଳାରେ ମୁଣ୍ଡ ମାଳ, ବ୍ୟାଘ୍ର ସ୍ୱର ନାଗ ପୂବିତ ବିଭୂତି ବୋଳା କପାଳ। ଦେବ ନାରୀ ଆନନ୍ଦ ମନେ ଅନ୍ତପୁରରେ ମିଳି, ଲକ୍ଷ୍ମୀ ସ୍ୱର ସତୀ ସାବିତ୍ରୀ ସଚି ହୋଇ କୁତୂହଳୀ। ଦେବୀ ମଣ୍ଡିଲେ ନାନା କୁସୁମ ହାରେ, ଅମ୍ଳାନ ବସ୍ତ୍ର ଅଳଙ୍କାର ଅପୂର୍ବ ତିନି ପୁରେ। ପାର୍ବତୀ ମାତା ମୈନା ଦେବୀ ବନ୍ଦାଣ ଥାଳି ଧରି, ଦାସୀଗଣକୁ ସଙ୍ଗତେ ଘେନି ଆନନ୍ଦେ ମୋହ ଭରି। ପ୍ରବେଶ ହେଲେ ଜୀବଗଣ ନୃତ୍ୟ ସଙ୍ଗୀତ କରି, ପ୍ରେତାଦି ଆଗେ ନାଚନ୍ତି ହାଡ଼ କଙ୍କାଳ ଧରି।
ଓ ନମଃ ଶିବାୟ, ଓ ନମଃ ଶିବାୟ।
ମାଝେ ଆସନ୍ତି ଆଶୁତୋଷ ଋଷଭ ପରେ ଚଢ଼ି ଦେଖିଣ ସର୍ବେ ଭୟ ପାଇଣ ପଳାଇଲେ ସ୍ଥାନ ଛାଡ଼ି ପଦାଣ ଥାଳି ପକାଇ ଦେଲେ ମୈନା ଦେବୀ ଭୟ ପାଇ କାନ୍ଦି କାନ୍ଦି ପଳାଇ ଗଲେ ଅନ୍ତପୁରକୁ ଯାଇ କେତେ ସୁନ୍ଦର କନ୍ୟା ମୋହର ଦୀପୁରେ ତୁଳନା ନାହିଁ ବିବାହ କେବେ ଦେବିନି ମୁହିଁ ବର ଦିଅଲେ ଉଠାଇ ବୁଝନ୍ତି ନାହିଁ ଏକାଜିଦି ତାହାଙ୍କର ଶିବଙ୍କୁ କେବେ କନ୍ୟା ନ ଦେବୀ ଫେରାଇ ଦିଅ ବର ଶେଷରେ ଆସି ଶ୍ରୀହରି ବିଷ୍ଣୁ ମୈନାକୁ ଦେଲେ ଚାହିଁ ମଙ୍ଗଳମୟ ଶିବ ସୁନ୍ଦର ଘରେ ଦେଖ ତାଙ୍କୁ ଯାଇ ଦେବଙ୍କ ଦେବ ହେ ମହାଦେବ ଅଟନ୍ତି ଚିର ସୁନ୍ଦର ସମ ଯୋଗ୍ୟତା ନାହିଁ ତିନି ଭୁବନେ ବର ସବଙ୍କ କଥା ମାନି ମୈନା ଦ୍ୱାର ଦେଶକୁ ଗଲେ ଦେଖିଲେ ଶିବ ଅତି ସୁନ୍ଦର ଅପୂର୍ବ ମହିତଳେ ମସ୍ତକେ ଶୋଭା ରତ୍ନ ମୁକୁଟ କଟିରେ ପୀତାମ୍ବର ମୋତି ମାଣିକ୍ୟ ହାର ସୁନ୍ଦର ଉଜ୍ଜଳ ଚନ୍ଦ୍ରଶେଖର ଚନ୍ଦ୍ର ସୂର୍ଯ୍ୟ ଜିଣି ଦିଶୁଛି ମୁଖମଣ୍ଡଳ ଶୋଭା ସନ୍ଦର୍ପ ସମ ଲାବଣ୍ୟ ତନୁ ଅତିବ ମନ ଲୋଭା ବିଷାଦ ଭୁଲି ପୁର ନାରୀ ଏ ମିଳିନ ସତେ ହେଲେ ଏକ ହୁଳହୁଳି ରତ୍ନ ବେଦୀକୁ ପାଛୋଟି ନେଲେ ଅହ୍ୟ ନାରୀ ଗଣ ଶୋଷରେ ବେଦ ପାଠ କରି ବ୍ରାହ୍ମଣ ଋଷି ଗଣ କନ୍ୟା ଦାନ ଦେଲେ ହିଁ ମାତୃ ଅତି ଆନନ୍ଦ ହୋଇ ପୁରୋହିତ ବଣରେ ବ୍ରହ୍ମା ସାମବେଦକୁ ଗାଇ କରିଲେ ସର୍ବ ଦେବତା ଗଣ ମିଳି ଦେବ ନାରୀ ଏ ଉଲ୍ଲାସ ଚିତେ ହେଲେ ଯେ ହୁଳହୁଳି ବିବାହ କର୍ମ ହୋଇଲା ଶେଷ ସର୍ବେ ଆନନ୍ଦେ ମନ ବୀଣା ବଜାଇ ନାରଦ ମୁନି ନାଚିଲେ ହୋଇ ମଗନ ବିଦାୟ ବେଳା ହୋଇଲା ଆସି ସମସ୍ତେ ତର ତର ହିନ୍ଦୋଳାରେ ବିଜୟ କଲେ ଆନନ୍ଦେ କନ୍ୟା ବର ଯାତ୍ରା करती सर्वे विविध बाद्य बजाई नगरवासी पाछटी नेले नगर सीमा जाई समाप्त हेला शिव विवाह जय जय पशुपति गौरी शंकर पादे शरण दिन लेखपति आशीष हेले तुम दयारे गाइबि तुम महिमा एतिकि मागे आशीष प्रभु पर करिब निजमा
ओम नमः शिवाय।